ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ରାଇଜେ ଆଇବା 5 ବର୍ଷ ଭିତରେ ବଡ଼ ପରିବର୍ତ୍ତନ ଆସବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ନୂଆଦିଲ୍ଲୀ ଗସ୍ତନୁ ଫିର୍ଲା ଉତ୍ରୁ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଓଡ଼ିଶାର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାସ୍ ଗୁରୁତ୍ୱ ଦେଉଛନ୍। ସେଥିଲାଗି ନୀତି ଆୟୋଗ ବୈଠକରେ ଯେନ୍ ସବୁ ପ୍ରସ୍ତାବ ଦିଆଯାଇଛେ ସେସବୁ କାର୍ଯ୍ୟକାରୀ ହେବା ବୋଲି କହିଛନ୍। ଆଲୁ ଦାମ ପ୍ରସଙ୍ଗଥି ସେ କହିଛନ୍ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଏହି ବାବଦେ ଆଲୋଚନା ହୋଇଛି ଆର୍ ପରିସ୍ଥିତି ସ୍ୱାଭାବିକ ହେବାରକେ ମୂଲ କରିଛି। ବିଧାନସଭାନ ଆଜି ଲେଖା ଅନୁଦାନ ପ୍ରସ୍ତାବ ଆଗତ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନ ଇ ଲେଖା ଅନୁଦାନ ଆଗତ କରିବେ। ଲେଖା ଅନୁଦାନର ପରିମାଣ 95,000 କୋଟି ଟଙ୍କା ବୋଲି ଜଣାପଡ଼ିଛି। ଆଜି ଲେଖା ଅନୁଦାନ ଉପରେ ଗୃହନ ଆଲୋଚନା ହେବାରକେ ଥିବାର ବେଳେ ମୁଖ୍ୟମନ୍ତ୍ରୀ ଆଇବାକାଲ ବିଧାନସଭାନ ବିନିଯୋଗ ବିଲ୍ ଆଗତ କରିବେ। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକେ ଗଲା ଜୁନ୍ 16 ତାରିଖନୁ ଇ ମାସର 15 ତାରିଖ ଭିତରେ 11,547 ଅଭିଯୋଗ ଆସିଛେ ଆର୍ ସେ ଭିତରୁ 2,112 ଅଭିଯୋଗର ଫଇସଲା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିଧାନସଭାର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଅଲଗା ଅଭିଯୋଗ ଶୁଣାଣି ପୋର୍ଟାଲ ଜରିଏ ଭିନ୍ ଭିନ୍ ବିଭାଗ ଆର୍ କାର୍ଯ୍ୟାଳୟକେ ଅଭିଯୋଗମାନଙ୍କେ ପଠାଯାଇଛି। ଇତାର ଜଲ୍ଦି ସମାଧାନ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍। ଅଭିଯୋଗମାନଙ୍କର ଜଲ୍ଦି ସମାଧାନ ଲାଗି ମୁଖ୍ୟ ଶାସନ ସଚିବ ଆର୍ ସାଧାରଣ ଅଭିଯୋଗ ଆର୍ ସାଧାରଣ ପ୍ରଶାସନ ବିଭାଗ ତରଫୁ ସମୀକ୍ଷା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସରକାରୀ କାମଥି ଓଡ଼ିଆ ଭାଷାର ବ୍ୟବହାର ଲାଗି ଅର୍ଥ ବିଭାଗ ତରଫୁ ବିଭାଗୀୟ ଅଧିକାରୀମାନଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍। ସେଥିଲାଗି ଅର୍ଥ ବିଭାଗ ଆର୍ ଅର୍ଥ ବିଭାଗର ଅଧୀନ ଥିବାର ସବୁ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ସବୁ ସରକାରୀ ନଥି ଟିପ୍ପଣୀ ଆଦେଶ ବିଜ୍ଞପ୍ତି ସ୍ମାରକପତ୍ର ସଂକଳ୍ପ ଆଉ ଚିଠିପତ୍ର ଲେଖାବାଗିର ସବୁ କାମ ଓଡ଼ିଆ ଭାଷାତି କରବାରକେ ଚିଠି ଜରିଏ ନିର୍ଦ୍ଦେଶ ଦେଇଛନ୍। 2024 କାଉନ୍ସେଲିଂ ଆଇବା ମାସ 14 ତାରିଖନୁ ମୂଲ ହେବା। ଇ ବାବଦେ ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ତରଫୁ ସୂଚନା ଦିଆଯାଇଛି। କାଉନ୍ସେଲିଂର ପୂରା ବିବରଣୀ ଇତାର ୱେବ୍ସାଇଟ୍ mcc.nic.in ଥି ଜାରି ହୋଇଛି। ଅଗଷ୍ଟ 1 ହପ୍ତାଥି କାଉନ୍ସେଲିଂ ଲାଗି ପଞ୍ଜୀକରଣ ମୂଲ ହେବା ଆର୍ ଇଥି ଅଲ୍ ଇଣ୍ଡିଆ କୋଟା ଆଧାରଥି 15% ସିଟ୍ଥି କାଉନ୍ସେଲିଂ ପରୀକ୍ଷା ହେବା। ବାକି 85% ସିଟ୍ଥି ରାଜ୍ୟ କୋଟାଥି କାଉନ୍ସେଲିଂ କରାଯିବା। ବିଜ୍ଞପ୍ତି ଅନୁସାରେ ଆଇବା ମାସ 14 ନୁ 21 ତାରିଖ ମଧ୍ୟାହ୍ନ 12 ବଜେ ତକ ପଞ୍ଜୀକରଣ ଚାଲବା। ରାଇଜେ ନାବାଲକମାନେ ଚଲାଉଥିବାର ଗାଡ଼ି ରୁକବାରକେ ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ତରଫୁ ସ୍ୱତନ୍ତ୍ର ଅଭିଯାନ ମୂଲ ହୋଇଛି। ଅଭିଯାନର ପହିଲା ଦିନେ 153 ଚାଲାଣ କଟିକିରି 60 ଗାଡ଼ିକେ ଜବତ କରାଯାଇଛି। ନିୟମ ଅନୁସାରେ ନାବାଲକ ଆର୍ ନାବାଲିକା ଗାଡ଼ି ଚଲାଉଥିବାର ଅଭିଭାବକ କି ଗାଡ଼ି ମାଲିକଙ୍କର ବିରୋଧ 25,000 ଟଙ୍କା ତକ ଜରିମାନା ବ୍ୟବସ୍ଥା ରହିଛି। ଏନ୍ତାକି କେତେ କ୍ଷେତ୍ରଟି 3 ବର୍ଷ ତକ ଜେଲ୍ ବ୍ୟବସ୍ଥା ଭିଲ୍ ରହିଛି। ଗାଡ଼ିକେ ଜବତ କରବାର ଭିଲ୍ ନିୟମ ରହିଛି। ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ଆର୍ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭିତରେ ଗଲାକାଲ 5 ବର୍ଷ ଲାଗି ଗୋଟିଏ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ବିଶ୍ୱବିଦ୍ୟାଳୟର ଓଡ଼ିଆ ଇଂଲିଶ ସଂସ୍କୃତ ଆର୍ ହିନ୍ଦୀ ଛାତ୍ରଛାତ୍ରୀ ଆର୍ ଅଧ୍ୟାପକ ଅଧ୍ୟାପିକାମାନେ ଇନୁ ଲାଭ ପାଇବେ ବୋଲି କୁହାଯାଇଛି। ଦୁଇ ବିଶ୍ୱବିଦ୍ୟାଳୟ ମିଶିକିରି ଗବେଷଣା ବହି ଛାପବାର ଶିକ୍ଷାଦାନ ପ୍ରକଳ୍ପ କାମ ତାଲିମ ବ୍ୟବସ୍ଥା କରିପାରିବେ। ଇତାର ସହିତ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ଲାଗି ପାଠପଢ଼ା ମିଲିତ ପାଠଚକ୍ର ଆଲୋଚନାଚକ୍ର ସମ୍ମିଳନୀ ଆର୍ ବାର୍ଷିକ ସାହିତ୍ୟିକ ଆର୍ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯିବା। ରାଇଜେ ଗଲା 7 ଦିନ ହେଲା ଚାଲିଥିବା ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସରକାରୀ ଆର୍ ସରକାରୀ ଅନୁଦାନ ପାଉଥିବା ସ୍କୁଲ୍ର ଏହି ହପ୍ତା ପାଳନ କରାଯାଇଥିଲା। ଗଲାକାଲି ଶେଷ ଦିନେ ଗୋଷ୍ଠୀ ସମ୍ପୃକ୍ତି ଦିବସ ପାଳନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି 2020ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସବୁ ଇଥି ଠାନ୍ ପାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବାରିପଦା ମଞ୍ଚାବେଡ଼ାନ ପୂର୍ଥୀର ପହିଲା କଲାବାଗ ସଫାରୀ ଆଇବା ଡିସେମ୍ବର ମାସ ତ ଖୋଲିବା ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପିପିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍। ସେ କହିଛନ୍ ଯେ ପର୍ଯ୍ୟଟକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ପାଖୁ ଦେଖବାର ସୁଯୋଗ ପାଇବେ। ଏଥିଲାଗି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମୋଦନ ଦେଇଛନ୍। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ 614.85 ଫୁଟ ରହିଛି। ଏ ସମୟଥି ଫି ସେକେଣ୍ଡଥି ଜଳଭଣ୍ଡାରକେ 2,04,103 ଘନଫୁଟ ପାଇନ ଆସୁଛି। ଜଳଭଣ୍ଡାରନୁ 20 ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଥି 3,45,326 ଘନଫୁଟ ପାଇନ ଛଡ଼ାଯାଉଛି। ଗଲା ରବିବାର ଦିନ ହୀରାକୁଦ ଜଳଭଣ୍ଡାରନୁ 20 ସ୍ଲୁଇସ୍ ଗେଟ୍ ଦେଇକରି ଏ ବଛରର ବୟଡ଼ ପାଇନ ଛଡ଼ାଯାଇଛି। ରାଇଜେ ଲଗାତାର ଲଘୁଚାପ ସୃଷ୍ଟି ହେଉଥିବାରୁ ମୌସୁମୀ ସକ୍ରିୟ ରହିଛେ। ଇତାର ପ୍ରଭାବଟି ରାଜ୍ୟର ବହୁତ ଜାଗାନ ମୌସୁମୀ ବର୍ଷା ଲାଗି ରହିଛି। ସେଆଡ଼େ ଆଇବାକାଲ ବଙ୍ଗୋପସାଗରନ ଆର୍ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହେବାର ସମ୍ଭାବନା ରହିଛି। এছনের আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে ৭:০২ থেকে ২ মিনিট থেকে জুহার।